ओम नमो भगवते वासुदेवाय।
श्रीमद्भागवतम एकादश स्कंध एगारध्याय श्लोक 18। शब्द ब्रह्मणि निष्णातो न निष्णयात् परिजति श्रमस्तस्य श्रमफलो ह्यदिनोम विवरक्षितः। दशम अध्याय जो वर्णना करागला स्वर्गलोक कि सुख पाउंट से आद्यंत पर्यत कहते जो सुख जन पाँच जो सुख आदि अच्छी से सुख अंत अच्छी आम हूँ अनादि अनंत आम दरकार अनंत सुख तेनाली प्रकृत सुख ना तेनादश अध्याय भगवान कहते हे उद्धव बद्ध मुक्त इति व्याख्या गुण तो मे न वस्तुत गुण से माया मूलत्वा न मे मुख्यो न बंधनम। जो उद्धव दशम अध्याय से प्रश्न पचारे प्रभु ये भाव भौतिक जगत घूरी बुलूबे मुझे जाणी केतजन भौतिक जगत रु ऊर्ध को जाकि मुक्ति पाते कथं वर्तेत विहरेत कैर्वा ज्ञाते लक्षण किं भुंजी तत विसृजेत छयिता शीत जाति वा। नित्य बद्ध नित्य मुक्त यह शुणी कथा मैंने सब नित्य बद्ध आपय कहले कि नित्य मुक्त जीव भी अच्छा एगार अध्याय तार उत्तर दौरान हाँ ठीक कथा बद्ध मुक्त ये व्याख्या शतक उन्नीस भाग लोक होती नित्य बद्ध खूब क्वचित लोक मुक्त जीव अच्छा ये मैंने नित्य बद्ध बा नित्य मुक्त ए गुण तो मेन अवस्थित मैंने प्रकृति में गुण से गुण रो मैंने बद्ध हो रही गुण रेत मुक्त हो रही तेणु जो मैंने अर्थ बद्धस् मुक्त वैलक्षण बदामी ते तेणु बद्ध जीव मुक्त जीवर लक्षण को मुझे कह विरुद्ध धर्मिण स्थात स्थित एक धर्मिणी ये बद्ध जीव मुक्त जीव विषय भगवान एगार अध्याय कहते तेणु ये कहते भगवान सच्चिदानंद आकार भावना द्वारा जो मैंने भक्ति करती से समस्त लक्षण द्वारा युक्त जीव मुक्त जीव बोली कहतिरके नक तार पतन हम एक कथा इस प्रकार कह शब्द ब्रह्मणी निष्णा दो शब्द ब्रह्म कौटा ना जड़े वैदिक शास्त्र हो शब्द ब्रह्म ये भगवान ठाकुर शब्द ये को मनुष्य रचना करना शब्द ब्रह्मणी निष्णा दो समस्त शास्त्र से निष्णा तो कहे स्नान करवा समस्त शास्त्र से जानती स्नान करा भाया किंतु न निष्णायात परे जदि शब्द अर्थ जाणिले जमी उदाहरण स्वरूप पत्र पुष्पा फलांग तोयं जो मे भक्त प्रयचति तदहं भक्ति उपरोधम स्नामी प्रेतात्मना पटे बाटुली बाजनी कहीदेव अरे भगवान को भोग लगे ना नहीं ना से कौन दरकार आम खाली कहीद भगवान कहते यहाँ कथार गला से मत कार्य परिणत करा पड़ो ना तुम्हें जहाँ खाइब अजत करोशी जद स्नासी भगवान को अर्पण कर खाली कहले कौन हम जदि आम खाद्य ग्रहण करना ना आम मछमास कर खाइबा ना भल भल मछमास कर खाइबा ना तेणु से भाव न निष्णायत पर जदि से कथार भक्ति कुशलवान हो ना ज्ञान खाली कुशल तेणु से कौन हम ना समस्त श्रम फल हो बहुत शास्त्र बसिक मन रखिले सब कले केवल से श्रम गला तार फल ही श्रम प्रभु किभ उदाहरण गोटे देवे ना हाँ अध्ययन रक्षत ଜଣେ ଗାଈ ରଖୁଛି, ଗାଈକି ବହୁତ ଇଏ କରୁଛି, ପାଳନ କରୁଛି, ସବୁ କରୁଛି, କିନ୍ତୁ ଗାଈ କ୍ଷୀର ଦେଉନାହିଁ, ତାହେଲେ ଖାଲି ପରିଶ୍ରମ ହିଁ ସାର ହେଲା। ଅଧୀନ ବିବରକ୍ଷତା, ତେଣୁ ସେଭଳି ଭାବରେ ବଦ୍ଧ ଜୀବ କେମିତି ଜଣେ ବଦ୍ଧ ହେଉଛି ନା, ଭଗବାନଙ୍କୁ ଭୁଲି ଯାଇଥିବାରୁ ସେ ବଦ୍ଧ ହେଇକି ରହୁଛି ଭୌତିକ ଜଗତରେ। ତେଣୁ ଭଗବାନ କହୁଛନ୍ତି ଭକ୍ତି ଯୋଗରେ ଭକ୍ତି କେମିତି ଜଣେ କରିବ ନା, ତା'ର ସବୁ 4.5 ଶ୍ଳୋକ ଦ୍ୱାରା ତାଙ୍କର ଜ୍ଞାନ ଯୋଗ କଥା କହିକିରି ବର୍ତ୍ତମାନ ଭକ୍ତି ଯୋଗ କଥା କହିବେ। ଜ୍ଞାନ କେବଳ ସେମାନେ ଜ୍ଞାନୀ ଜ୍ଞାନ ଅନୁସରଣ କରୁଛନ୍ତି, କିନ୍ତୁ ତାକୁ ନିଜର କାର୍ଯ୍ୟରେ ଲଗାଉନାହାନ୍ତି। ତେଣୁ ଭଗବାନ କହୁଛନ୍ତି ଯେଉଁମାନେ ଭକ୍ତ, ଲକ୍ଷଣ କୁହାଯାଇଛି ନା ଭକ୍ତର, ବଦ୍ଧ ଜୀବ ମୁକ୍ତ ଜୀବର ଲକ୍ଷଣ କ'ଣ, ତେଣୁ ମୁକ୍ତ ଜୀବର ଲକ୍ଷଣ ହେଉଛି ଶ୍ରଦ୍ଧାଳୁ ମତ କଥା, ଶ୍ରଦ୍ଧାଳୁ ମତ କଥା ଶୁଣନ୍ ସୁଭଦ୍ରା ଲୋକପାବନି ଗାୟନ୍ ଉନ୍ମରନ୍ କର୍ମ ଜନ୍ମ ଚାବିନୋ। ଶ୍ରଦ୍ଧାଳୁ ଶ୍ରଦ୍ଧା କ'ଣ ଥାଏ, ଶ୍ରଦ୍ଧା ନା ଭଗବାନ କଥା ଶୁଣିବାରେ ଶ୍ରଦ୍ଧା ରହିବ। ଶ୍ରଦ୍ଧାଳୁ ମତ କଥା ଶୁଣନ୍ ସୁଭଦ୍ରା ଲୋକ ପାବନି, ଭଗବାନ କଥା କିଭଳି ନା ବହୁତ ଭଲ ସୁଭଦ୍ରା ଲୋକ ପାବନି, ଖାଲି ସୁଭଦ୍ରା ତା ନୁହଁ, ସେ ଲୋକମାନଙ୍କୁ ପବିତ୍ର କରିଦେବ ଲୋକ ପାବନି। ଗାୟନ ଅନୁସ୍ମରଣ କର୍ମ, ତୁମେ ଯେକୌଣସି କର୍ମ କରୁଥାଅ କିନ୍ତୁ ସେଇ କଥାକୁ ସବୁ ଗାୟନ କରୁଥାଅ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ଏଭଳି ଭାବରେ ଯେକୌଣସି କର୍ମ କରୁଛ ସେ ଭଗବାନଙ୍କୁ ସ୍ମରଣ କରି କର୍ମ କର, ତାହେଲେ ତୁମେ କୃପାଳୁ ଅକୃତୋଦ୍ୟ ତିତିକ୍ଷୁ ସର୍ବଦେହିନାମ ସତ୍ୟସାରୋ ଅନବଦ୍ୟାତ୍ମା ସମ ସର୍ବୋପକାରକ, ଏଭଳି ଭାବରେ ଲୋକ ପାଇବନି। ଗାୟନ ଅନୁସ୍ମରଣ କର୍ମ ଜନ୍ମ ଚାଭି ନୟନ ମୁହୁ, ସବୁବେଳେ ପାଇଁ ଏଭଳି ଭାବରେ ମୁକ୍ତର ଜୀବର ଲକ୍ଷଣ ହେଉଛି ସେ ସବୁବେଳେ ଭଗବାନଙ୍କ ସେବାରେ ରତ ରହୁଛି। ଏଭଳି ଭାବରେ ବିଭିନ୍ନ ପ୍ରକାର ଭକ୍ତି ବିଷୟରେ କହୁଛନ୍ତି ଭଗବାନ, କେମିତି ଜଣେ ଭକ୍ତି କରିବେ ନିଜ ମୁକ୍ତ ପ୍ରାପ୍ତ ହେବେ। ତେଣୁ ଅନ୍ତିମରେ ଭଗବାନ କହୁଛନ୍ତି ଯେ ପ୍ରାୟଣ ଭକ୍ତି ଯୋଗେନ ସତ୍ସଙ୍ଗେନ ନ ସତ୍ସଙ୍ଗେନ ବିନୋଦ୍ଧବ ନୋପାୟ ବିଦ୍ୟତେ ସମ୍ୟକ ପ୍ରାୟଣ ହିଁ ସଦାମହ। ଅନ୍ତିମରେ ଭଗବାନ କହିବେ ଜଣେ କେମିତି ମୁକ୍ତ ଜୀବ ସ୍ତରକୁ ଆସିପାରିବ ନା, ପ୍ରାୟଣ ଭକ୍ତି ଯୋଗେନ କେବଳ ଭକ୍ତି ମାଧ୍ୟମରେ ହିଁ ଏଇଟାକୁ ଜଣେ କରିପାରିବ। ସତ୍ସଙ୍ଗେନ ବିନୋଦ୍ଧବ ସତ୍ସଙ୍ଗ, ଭକ୍ତି ଜଣେ କେମିତି ପ୍ରାପ୍ତ ହେବ, ସତ୍ସଙ୍ଗ ଦ୍ୱାରା, ସତ୍ସଙ୍ଗେନ ବିନୋଦ୍ଧବ ଏଇଟା ବିନା ଉଦ୍ଧବ ଜଣେ ଭକ୍ତି ପ୍ରାପ୍ତ ହେଇପାରିବ ନାହିଁ। ନୋପାୟ ବିଦ୍ୟତେ ସମ୍ୟକ ପ୍ରାୟଣଂ ହି ସତାମହମ, ଅନ୍ୟ କୌଣସି ଉପାୟ ନାହିଁ। ତେଣୁ ଜଣେ ଜ୍ଞାନ ମାଧ୍ୟମରେ ଜଣେ ହୁଏତ ମୁକ୍ତି ପାଇପାରେ ବିନା ସତ୍ସଙ୍ଗରେ, କିନ୍ତୁ ଭକ୍ତି ସେ ପାଇପାରିବ ନାହିଁ। ଭକ୍ତି ପାଇବା ପାଇଁ ହେଲେ ଏ ସତ୍ସଙ୍ଗ ହିଁ ଆବଶ୍ୟକ। ତେଣୁ ଅନ୍ତିମରେ ଭଗବାନ କହୁଛନ୍ତି ଅଥେଇ ତତ୍ ପରମଂ ଗୁହ୍ୟଂ ଶୁଣନ୍ତୁ ଯଦୁନନ୍ଦନ ସୁଗୋପ୍ୟମପି ବକ୍ଷ୍ୟାମି ତ୍ୱଂ ମେ ଭୃତ୍ୟ ଶ୍ରୁତ ସଖା। ତେଣୁ ଉଦ୍ଧବ ହେ ସଖା, ହେ ମୋର ଅତି ପ୍ରିୟ ଉଦ୍ଧବ, ତୁମକୁ ସବୁଠାରୁ ଗୋପନୀୟ କଥା କହିବି। ଯେଉଁମାନେ ଏତେ ଉନ୍ନତ ସ୍ତରରେ ନାହାନ୍ତି ସେମାନେ ଭାବିବେ ସବୁଠାରୁ ଗୋପନୀୟ କ'ଣ ନା, କେତେ ଟଙ୍କା କେଉଁଠୁ ରଖିଛି କହିଦିଅ, ମୁଁ ସେତିକି ଟଙ୍କା ନେଇଯିବି, କିନ୍ତୁ ସେଇଟା ଗୋପନୀୟ ଜିନିଷ ନୁହଁ। ଭଗବାନ କହୁଛନ୍ତି ହେ ଉଦ୍ଧବ ହେ ସଖା, ତ ମୁଁ ସବୁଠୁ ଗୋପନୀୟ କଥା କହିବି, ତମେ ମୋର ଭୃତ୍ୟ, ତମେ ମୋର ସୃହୃ, ତମେ ମୋର ସଖା, ସେଥିପାଇଁ ମୁଁ ତମକୁ କହୁଛି। ଯେତେ ସବୁ ତମକୁ କଥା କହିଥିଲି ସାଂଖ୍ୟ ଯୋଗ ଆଦି ସାଧନ ସମୟ ଭିତରେ, ଭକ୍ତିର ଛଡ଼ା ଅନ୍ୟ କୌଣସି ଉପାୟରେ ଜଣେ ଏଇଟାକୁ ପ୍ରାପ୍ତ ହେଇପାରିବ ନାହିଁ। ମୋତେ ଜାଣିବା ପାଇଁ ହେଲେ କେବଳ ଭକ୍ତି ମାଧ୍ୟମରେ ହିଁ ଜାଣିବ। କିନ୍ତୁ ସାଧୁସଙ୍ଘ ସ୍ୱତନ୍ତ୍ର, ସାଧୁସଙ୍ଘରେ ଜଣେ ଏଇ ଭକ୍ତି ପ୍ରାପ୍ତ ହେଇପାରିବ। ତେଣୁ ଦ୍ୱାଦଶ ଅଧ୍ୟାୟରେ ଭଗବାନ ଏହି ସତ୍ସଙ୍ଗର ମହିମା ବର୍ଣ୍ଣନା କରିବେ। ଆମେ ଆସନ୍ତାକାଲି ଏହି ଦ୍ୱାଦଶ ଅଧ୍ୟାୟ ଏହି ସତ୍ସଙ୍ଗର ମହିମା ଶ୍ରବଣ କରିବା। ଜୟ ଶ୍ରୀମଦ୍ ଭାଗବତମ୍ ଏକାଦଶ ସ୍କନ୍ଧ ଏକାଦଶ ଅଧ୍ୟାୟ କି। ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି। ଜୟ ଶ୍ରୀ ଗୁରୁଦେବ କି। ଆନନ୍ଦକୋଟି ବୈଷ୍ଣବ କି। ନିତାଇ ଗୌର ପ୍ରେମାନନ୍ଦେ।